ପ୍ରଥମ ରାଜାବଳୀ ଅଧ୍ୟାୟ ନଅ ଅନନ୍ତର ସଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛା ମତ ଯେ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ ସେ ସବୁର ନିର୍ମାଣ ସମାପ୍ତ କରନ୍ତେ। ସଦାପ୍ରଭୁ ଯେପରି ସଲୋମନଙ୍କୁ ଗିବିଓନରେ ଦର୍ଶନ ଦେଇଥିଲେ ସେପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ। ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଆମ୍ଭ ସାକ୍ଷାତରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ ତାହା ଆମ୍ଭେ ଶୁଣିଲୁ। ଆମ୍ଭର ନାମ ସଦାକାଳ ସ୍ଥାପନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ଗୃହ ନିର୍ମାଣ କରିଅଛ ତାହା ଆମ୍ଭେ ପବିତ୍ର କଲୁ। ପୁଣି ତହିଁ ପ୍ରତି ଆମ୍ଭ ଦୃଷ୍ଟି ଓ ଆମ୍ଭ ଅନ୍ତଃକରଣ ନିତ୍ୟ ରହିବ, ଆଉ ଆମ୍ଭେ ତୁମ୍ଭକୁ ଯେ ସମସ୍ତ ଆଜ୍ଞା ଦେଇଅଛୁ ତଦନୁସାରେ କର୍ମ କରିବା ପାଇଁ ଯେବେ ତୁମ୍ଭେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି ଆମ୍ଭ ବିଧି ଓ ଶାସନ ପାଳନ କରିବ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ନହିବ। ଏହି ଯେ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତକାଳ ସ୍ଥିର କରିବା। ମାତ୍ର ଯେବେ ତୁମ୍ଭେମାନେ ଅବା ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭ ପଶ୍ଚାଦଗମନରୁ ଫେରିବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭ ସ୍ଥାପିତ ଆଜ୍ଞା ଓ ବିଧି ପାଳନ ନ କରିବ, ମାତ୍ର ଯାଇ ଅନ୍ୟ ଦେବଗଣକୁ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ, ତେବେ ଆମ୍ଭେ ଇସ୍ରାଏଲକୁ ଯେଉଁ ଦେଶ ଦେଇଅଛୁ ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା। ପୁଣି ଆପଣା ନାମ ନିମନ୍ତେ ଏହି ଯେଉଁ ଗୃହ ପବିତ୍ର କଲୁ ତାହା ଆପଣା ଦୃଷ୍ଟିରୁ ଦୂର କରିବା ଓ ଇସ୍ରାଏଲ ସମୁଦାୟ ଗୋଷ୍ଠୀ ମଧ୍ୟରେ ଗଳ୍ପର ଓ ଉପହାସର ଏକ ବିଷୟ ହେବ, ଆଉ ଏହି ଗୃହ ଏଡ଼େ ଉଚ୍ଚ ହେଲେ ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ଶିଷ ଦେଇ କହିବେ, ସଦାପ୍ରଭୁ କିହେତୁ ଏହି ଦେଶ ଓ ଏହି ଗୃହ ପ୍ରତି ଏପରି କଲେ। ତହିଁରେ ଲୋକମାନେ ଉତ୍ତର କରିବେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ଯେ ସେମାନଙ୍କ ପିତୃଗଣକୁ ମିଶ୍ର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ, ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି। ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଏହି ଦୁଇ ଗୃହ ନିର୍ମାଣ କରିବା ପାଇଁ ସଲୋମନଙ୍କୁ 20 ବର୍ଷ ଲାଗିଲା। ତହିଁର ଶେଷରେ ସଲୋମନ ରାଜା ସୋରର ରାଜା ହିରମଙ୍କୁ ଗାଲିଲି ଦେଶସ୍ଥ 20 ନଗର ଦେଲେ। ଏହି ହିରମ ସଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ଏରୋସ୍ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ତାଙ୍କୁ ଯୋଗାଇ ଦେଇଥିଲା। ଏଉତାରେ ହିରମ ସଲୋମନଙ୍କର ଦତ୍ତ ନଗରମାନ ଦେଖିବାକୁ ସୋରରୁ ଆସିଲା, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ। ତେଣୁ ସେ କହିଲା, ହେ ମୋର ଭାଇ, ଏସବୁ କିପରି ନଗର ମୋତେ ଦେଇଅଛ? ପୁଣି ସେ ସେହିସବୁର ନାମ କାବୁଲ ଦେଶ ଦେଲା, ସେହି ନାମ ଅଦ୍ୟାପି ଅଛି। ପୁଣି ହିରମ 120 ତାଳନ୍ତ ସୁନା ରାଜାଙ୍କ ନିକଟକୁ ପଠାଇଦେଲା। ସଦାପ୍ରଭୁଙ୍କ ଗୃହ ଓ ଆପଣା ନିଜ ଗୃହ ଓ ମିଲ ଓ ଜିରୁସାଲମର ପ୍ରାଚୀର ଓ ହାତସୋର ଓ ମଗିଦ ଓ ଗେସର ନିର୍ମାଣ କରିବା ପାଇଁ ସଲୋମନ ଯେଉଁ ବେଠି କର୍ମକାରୀମାନଙ୍କୁ ସଂଗ୍ରହ କରିଥିଲେ ତହିଁର ବିବରଣ। ମିସରର ରାଜା ଫାରୋ ଯାଇ ଗେସର ହସ୍ତଗତ କରି ତାହା ଅଗ୍ନିରେ ଦଗ୍ଧ କରି ତନ୍ନିବାସୀ କିଣାନୀୟମାନଙ୍କୁ ବଧ କରି ତାହା ଯୌତୁକ ରୂପେ ଆପଣା କନ୍ୟା ସଲୋମନଙ୍କର ଭାର୍ଯ୍ୟାକୁ ଦେଇଥିଲା। ଏହେତୁ ସଲୋମନ ଦେଶ ମଧ୍ୟରେ ଗେସର ଓ ଅଧସ୍ଥିତ ବୈଥାରଣ ଓ ବାଲତ ଓ ପ୍ରାନ୍ତରସ୍ଥ ତାମୋର ଆଉ ସଲୋମନଙ୍କର ଯେ ଯେ ଭଣ୍ଡାର ନଗର ଥିଲା ତାହା ସବୁ ଓ ରଥ ପାଇଁ ନଗର ଓ ଅଶ୍ୱରୋହୀମାନଙ୍କ ପାଇଁ ନଗର, ପୁଣି ଜିରୁସାଲମରେ ଓ ଲିବାନନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଯାହା ଯାହା ନିର୍ମାଣ କରିବାକୁ ସଲୋମନ ସନ୍ତୁଷ୍ଟ ହେଲେ ତାହା ସବୁ ନିର୍ମାଣ କଲେ। ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି ଏପରି ଯେ ସକଳ ଇମରୀୟ, ହିତୀୟ, ପରିସୀୟ, ହିବିୟ ଓ ଜିବୁସୀୟ ଲୋକ ଅବଶିଷ୍ଟ ରହିଥିଲେ, ଅର୍ଥାତ୍ ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ ସନ୍ତାନଗଣ ବର୍ଜିତ ରୂପେ ବିନାଶ କରିପାରି ନଥିଲେ, ସେମାନଙ୍କ ମଧ୍ୟରୁ ସଲୋମନ ଆଜି ଯାଏ ବେଠିକର୍ମ କରିବା ପାଇଁ ଦାସ ସଂଗ୍ରହ କଲେ। ମାତ୍ର ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସଲୋମନ କାହାକୁ ଦାସ କଲେ ନାହିଁ, ସେମାନେ ଯୋଦ୍ଧା ଓ ତାଙ୍କ ରାଜଭୃତ୍ୟ ଓ ତାଙ୍କ ଅଧିପତି ଓ ତାଙ୍କର ସେନାପତି ଓ ତାଙ୍କ ରଥ ଓ ଅଶ୍ୱରୋହୀମାନଙ୍କ ଉପରେ ଅଧ୍ୟକ୍ଷ ଥିଲେ। ସେମାନଙ୍କ ମଧ୍ୟରୁ 550 ଜଣ ସଲୋମନଙ୍କର କର୍ମରେ ନିଯୁକ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ। ସେମାନେ କର୍ମକାରୀ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ଫାରର କନ୍ୟା ଦାଉଦ ନଗରରୁ ସଲମନଙ୍କ ଦ୍ୱାରା ତାହା ପାଇଁ ନିର୍ମିତ ଆପଣା ଗୃହକୁ ଆସିଲା। ତେବେ ସଲମନ ମିଲୋ ନିର୍ମାଣ କଲେ। ପୁଣି ସଲମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ଧୂପ ଜଳାଇ ବର୍ଷକେ ତିନି ଥର ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଏହି ରୂପେ ସେ ଗୃହ ନିର୍ମାଣ ସମାପ୍ତ କଲେ। ଅନନ୍ତର ସଲମନ ରାଜା ଇଦମ ଦେଶରେ ସୁପ୍ ସମୁଦ୍ର ତୀରସ୍ଥ ଏଲତ୍ ନିକଟବର୍ତ୍ତୀ ଇତ୍ସିଅନ୍ ଗେବରରେ ଜାହାଜମାନ ନିର୍ମାଣ କଲେ। ପୁଣି ହିରମ ସେହି ଜାହାଜରେ ସଲମନଙ୍କର ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲା, ଆଉ ସେମାନେ ଓଫିରକୁ ଯାଇ ସେଠାରୁ 420 ତାଳନ୍ତ ସୁନା ନେଇ ସଲମନ ରାଜାଙ୍କ ନିକଟକୁ ଆଣିଲେ।